आकाशवाणी। संवाद पढ़ुछंती सुचिस्मिता साहू। मुख्य संवाद, दिव्यांगमानंक उद्यमिताकु प्रोत्साहन देबा सह दक्षता विकासर आवश्यकता रहिछि कहिले राष्ट्रपति। नुआदिल्लीरे दिव्यांगमानंकु प्रदान कले जातीय पुरस्कार। चंडीगढ़ तीनोटी नूतन अपराधिक आईनर सफल रूपायनकु देशवासीक उद्देश्यरे उत्सर्ग कले प्रधानमंत्री। आजिठारु पांचदिनिया ओडिशा गस्तरे आसुछंती राष्ट्रपति। आसंताकाली पुरीरे नौसेना दिवस कार्यक्रमरे हेबे सामिल। पेंजल बात्या क्षतिग्रस्तंकु सहायता प्रदान कले तमिलनाडु मुख्यमंत्री। एवं दिव्यांगंक पाई एक सुलभ ओ समावेशी वातावरण सृष्टि लक्ष्यरे आजि पालन करा जाउछि सुगम्य भारत अभियानर नवम वार्षिकी। आंतर्जातिक दिव्यांग दिवस अवसरें राष्ट्रपति द्रौपदी मुर्मू आज नुआदिल्ली में 22 जन आदर्श व्यक्ति एवं 11 अनुष्ठान को जातीय पुरस्कार प्रदान करिछन्ति। अवसर में आयोजित जनसभा को संबोधित करी राष्ट्रपति कहिछन्ति आज पुरस्कार विजेता मानंकु समाज सम्मुखरे आदर्श भावे विवेचित करिबो। सेमानंकु अनुकरण करी अन्य व्यक्ति एवं अनुष्ठान माने सशक्तिकरण दिगरे आगकु बढ़ि पारिबे। दिव्यांगमानंक मध्यरे उद्यमिताकु प्रोत्साहन देबा, सेमानंक दक्षता विकाश एवं नियुक्ति प्रदान करिबा, दिव्यांगमानंक उत्पाद क्रयरे अग्राधिकार एवं विपणन सुविधा प्रदान सेमानंक नेतृत्व क्षमता वृद्धि करिबारे सहायक हेबो बोली राष्ट्रपति कहिछन्ति। आजिर पुरस्कार विजेतामाने केवल प्रेरणार लक्ष्य नुहन्ति बरं प्रेरणार उत्स बोली राष्ट्रपति कहिछन्ति। दिव्यांगमानंकु सार्वजनीन उपलब्धता प्रदान करिबारे सुगम्य भारत अभियानर भूमिका उपरे आलोकपात करी राष्ट्रपति कहिछन्ति दिव्यांगमानंकु समवेदना नुहे समानुभूति आवश्यक। दिव्यांगमानंकु आरामदायक एवं समान अनुभव कराइबा समग्र मानवजातिर कर्तव्य। दिव्यांगमानंकु प्रत्येक उपायरे प्रतिबंधमुक्त परिवेश प्रदान करिबा समाजर प्राथमिकता हेबा उचित बोली राष्ट्रपति कहिछन्ति। चलित वर्षर विषयवस्तु एक समावेशी एवं स्थायी भविष्यत पई भिन्नक्षमंक नेतृत्व वृद्धि, भिन्नक्षमंक मध्यरे नेतृत्व क्षमता वृद्धि करिबो। जणे सक्षम व्यक्ति भली कार्य करिबार सुजोग, भिन्नक्षम व्यक्तिमानंकु आत्मविश्वासर सह एक अर्थपूर्ण जीवन बंचिबार भावना सृष्टि करिबो बोली राष्ट्रपति कहिछन्ति। ई कार्यक्रमरे केन्द्र सामाजिक न्याय ओ सशक्तिकरण मन्त्री डाक्टर वीरेन्द्र कुमार उपस्थित थिले। ए अवसररे दिव्यांगंक जीवन अधिक समृद्ध करिबा लक्ष्यरे 16 कल्याणकारी पदक्षेपर राष्ट्रपति शुभारंभ करिछन्ति। राष्ट्रपति द्रौपदी मुर्मू आजिठारु 5 दिनिया ओडिशा गस्तरे आसुछन्ति। भुवनेश्वरठारे पंडित रघुनाथ मुर्मूंक नूतन प्रतिमूर्ति अनावरण करिबा सहित आदिम ओवार जरापा जाहेर परिदर्शन करिबार कार्यसूची रहिछि। पुरी श्रीजगन्नाथ मंदिरे पूजार्चना करिबे। गोपबंधु आयुर्वेद महाविद्यालयर 75तम वार्षिकी उत्सवरे राष्ट्रपति जोगदेबा सहित ब्लू फ्लाग बीचरे नौसेना दिवस पालन कार्यक्रमरे जोगदेबे। नौसेना मुख्य आडमिराल दिनेश त्रिपाठीक द्वारा आयोजित एक नौसेना दिवस में भारतीय नौसेना भव्य युद्ध परिचालना प्रदर्शन करम 1971 भारत पाक युद्ध समय गुरुत्वपूर्ण नौसेना ऑपरेशन ट्राइडेंट वार्षिक को सूचित करे। एक कार्यक्रम में 15 अधिक जहाज और बुड़ाजहाज एवं 40 अधिक विमान प्रदर्शित हो जोथे सामुद्रिक कमाण्डो और भारतीय सेनार कर्मचारी जोगदेवे। ଭାରତର ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷା ପାଇଁ ନୌସେନାର ସାମର୍ଥ୍ୟ ଏବଂ ଉତ୍ସର୍ଗୀକୃତ ବୀରତ୍ୱକୁ ଦର୍ଶାଇବା ଉଦ୍ଦେଶ୍ୟରେ MiG-29K ଏବଂ ହକ୍ ଯୁଦ୍ଧ ବିମାନ ଦ୍ୱାରା ଆକାଶ କୌଶଳ, ମାର୍କୋସ୍ ଦ୍ୱାରା ଯୁଦ୍ଧ ଅଭ୍ୟାସ, ବୁଡ଼ାଜାହାଜ ପରିଚାଳନା, ଉଚ୍ଚତର ଅବତରଣ ଏବଂ ଯୁଦ୍ଧ ଜାହାଜରୁ ରକେଟ୍ ଉତ୍କ୍ଷେପଣ ଆଦି ପ୍ରଦର୍ଶନ କରାଯିବ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତା ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 40ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଭୁବନେଶ୍ୱରରେ ନୂତନ ଜୁଡିସିଆଲ କୋର୍ଟ କୋଠାକୁ ରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗ୍ରାମବାସୀଙ୍କ ସହ ମତ ବିନିମୟ କରିବେ। ବାଙ୍ଗିରପୋଷି, ଗୋରୁମହିଷିଆଣୀ, ବୁରାମରା, ଚକୁଳିଆ ଏବଂ ବାଦାମପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ରାଇରଙ୍ଗପୁର ବିମାନ ବନ୍ଦର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ନୂତନ ନ୍ୟାୟ ସଂହିତା ଭାରତୀୟ ନ୍ୟାୟଯାତ୍ରାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଚଣ୍ଡିଗଡ଼ଠାରେ ଆଜି ତିନୋଟି ନୂତନ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଦେଶ ବିକଶିତ ଭାରତର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଏହାସହ ସମ୍ଭିଧାନ ଗ୍ରହଣ ତଥା ପ୍ରଣୟନର 75 ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ନୂତନ ସଂହିତା ଲାଗୁ ହେବା ସକାରାତ୍ମକ ଆରମ୍ଭ। ଏହି ଆଇନଗୁଡ଼ିକର ପରିସର ବ୍ୟାପକ ରହିଛି। ଦେଶର ସାମର୍ଥ୍ୟର ଉପଯୋଗ ଦେଶର ହିତ ପାଇଁ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଗତ ଜୁଲାଇ 1 ତାରିଖରେ ଦେଶବ୍ୟାପୀ ଏହି ନୂତନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନରେ ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ହିଂସା ଏବଂ ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ, କିନ୍ତୁ ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ସେହିପରି ରାଜ୍ୟସଭାରେ ଶୂନ୍ୟକାଳରେ ସମାଜବାଦୀ ପାର୍ଟି ସାଂସଦ ପ୍ରଫେସର ରାମଗୋପାଳ ଯାଦବ ସମ୍ବଲରେ ହିଂସା ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ସରକାର ଗୃହରେ ତୁରନ୍ତ ଆଲୋଚନା କରନ୍ତୁ ବୋଲି ଦାବି କରି ସମାଜବାଦୀ ପାର୍ଟି ଏବଂ ଟିଏମ୍ସି ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ଅପରାହ୍ନରୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି। ବାତ୍ୟା ପେଞ୍ଜଲ ପ୍ରଭାବିତ ତାମିଲନାଡୁବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆଜି ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଝୁମ୍ପୁଡ଼ି ପାଇଁ 10,000 ଟଙ୍କା ସହାୟତା ଦିଆଯିବା ସହିତ ସରକାରୀ ଆବାସ ଯୋଜନାରେ ମଧ୍ୟ ପ୍ରାଥମିକତା ଦିଆଯିବ। ଧାନ କ୍ଷେତ ପାଇଁ କ୍ଷତିପୂରଣ ବାବଦକୁ ହେକ୍ଟର ପିଛା 70,000 ଟଙ୍କା ଦିଆଯିବ। ଭିଲିପୁରମ୍, କାଲାକୁରୁଚି, ତିରୁଭାନ୍ନାମାଲାଇ, କୁଡାଲୋର, ଧର୍ମପୁରୀ ଏବଂ କୃଷ୍ଣଗିରିର ବନ୍ୟା ପ୍ରଭାବିତ ଲୋକଙ୍କୁ 2,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ତାମିଲନାଡୁକୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଆଜି ତାଙ୍କର ଜନ୍ମବାର୍ଷିକୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ଭିଧାନ ସଭାର ଅଧ୍ୟକ୍ଷ ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସ୍ଥାପନ କରିବାରେ ଅମୂଲ୍ୟ ଯୋଗଦାନ ଦେଇଛନ୍ତି। ଆଜି ଯେତେବେଳେ ସମଗ୍ର ଦେଶବାସୀ ସମ୍ଭିଧାନର 75 ବର୍ଷ ପାଳନ କରୁଛନ୍ତି, ସେତେବେଳେ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନ ଏବଂ ଆଦର୍ଶ ଆହୁରି ପ୍ରେରଣାଦାୟୀ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଗମ୍ୟ ଭାରତ ଅଭିଯାନର ଆଜି 9ମ ବାର୍ଷିକୀ ପାଳନ କରାଯାଉଛି। ଭିନ୍ନକ୍ଷମମାନଙ୍କ ପାଇଁ ଏକ ସୁଲଭ ଓ ସମାବେଶୀ ଭାରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ଏହି ଅଭିଯାନ ଭିତ୍ତିଭୂମି, ପରିବହନ ଏବଂ ସାର୍ବଜନୀନ ସ୍ଥାନକୁ ଅଧିକ ସୁଗମ୍ୟ କରିବା ଉପରେ ଧ୍ୟାନ ଦେଇଥାଏ। ଦିବ୍ୟାଙ୍ଗମାନଙ୍କ ଅଧିକାର ଏବଂ ଆବଶ୍ୟକତା ବିଷୟରେ ଏହି ଅଭିଯାନ ସଚେତନତା ସୃଷ୍ଟି କରିଥାଏ। ସୁଲଭ ସାର୍ବଜନୀନ ପରିବହନଠାରୁ ଆରମ୍ଭ କରି ସମାବେଶୀ ଶିକ୍ଷା ପଦକ୍ଷେପ ପର୍ଯ୍ୟନ୍ତ ଏହି ଅଭିଯାନ ଲକ୍ଷ ଲକ୍ଷ ଦିବ୍ୟାଙ୍ଗମାନଙ୍କୁ ମର୍ଯ୍ୟାଦା ଏବଂ ସମ୍ମାନର ସହ ଜୀବନଯାପନ କରିବାରେ ସକ୍ଷମ କରିଛି। ଗତ 9 ବର୍ଷ ମଧ୍ୟରେ ସୁଗମ୍ୟ ଭାରତ ଅଭିଯାନ ଭିନ୍ନକ୍ଷମମାନଙ୍କ ପାଇଁ ଅଧିକ ସମାବେଶୀ ପରିବେଶ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ହଜାର ହଜାର ସରକାରୀ କୋଠା ଏବଂ ପରିବହନ ସୁବିଧାର ପୁନରୁଦ୍ଧାରଠାରୁ ଆରମ୍ଭ କରି ସାଙ୍କେତିକ ଭାଷା ତାଲିମ କାର୍ଯ୍ୟକ୍ରମର ବିକାଶ ଏବଂ ସୁଲଭ ଟିଭି ବିଷୟବସ୍ତୁ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ସାର୍ବଜନୀନ ଉପଲବ୍ଧତା ପାଇଁ ମୂଳଦୁଆ ପକାଇଛି। ଆଜି ଦେଶର ସମସ୍ତ 35 ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ 68 ଘରୋଇ ବିମାନ ବନ୍ଦର ମଧ୍ୟରୁ 55 ଦିବ୍ୟାଙ୍ଗମାନଙ୍କ ପାଇଁ ର୍ୟାମ୍ପ, ସୁଲଭ ଶୌଚାଳୟ, ହେଲ୍ପ ଡେସ୍କ, ବ୍ରେଲ୍ ଏବଂ ଶ୍ରବଣ ପ୍ରଣାଳୀ ସହିତ ଅନ୍ତର୍ଜାତୀୟ ଏବଂ ସୀମା ଶୁଳ୍କ ବିମାନ ବନ୍ଦରରେ ଏରୋ ବ୍ରିଜ୍ର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପ ଅଧୀନରେ 1,000 ଅଧିକ ଲୋକଙ୍କୁ ଭାରତୀୟ ସାଙ୍କେତିକ ଭାଷାରେ ତାଲିମ ଦିଆଯାଇଛି। ଦିବ୍ୟାଙ୍ଗମାନଙ୍କ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହ ଦକ୍ଷତା ବିକାଶର ଆବଶ୍ୟକତା ରହିଛି କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କଲେ ଜାତୀୟ ପୁରସ୍କାର। ଚଣ୍ଡିଗଡ଼ଠାରେ 3 ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି ପୁରୀରେ ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ। ପେଞ୍ଜାଲ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏକ ସୁଲଭ ଓ ସମାବେଶୀ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ସୁଗମ୍ୟ ଭାରତ ଅଭିଯାନର ନବମ ବାର୍ଷିକୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।